ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ ସରକାର ଉପଭୋକ୍ତାମାନଙ୍କର ସମସ୍ୟାର ସମାଧାନ ଆଉ ନ୍ୟାୟ ଦେବାର ଉପରେ ଜୋର୍ ଦେଉଛନ୍ କହିଲେ ମୁଖ୍ୟମନ୍ତ୍ରୀ। ପ୍ରବାସୀ ଭାରତୀୟ ଦିବସଟି ଯୋଗ ଦେବାର ଲାଗି ଆଇବା ମାସ 10 ତାରିଖ ଓଡ଼ିଶା ଆସିବେ ରାଷ୍ଟ୍ରପତି। ଅଧାନୁ ପାଠ ଛାଡୁଥିବା ଛାତ୍ରଛାତ୍ରୀମାନଙ୍କର ସଂଖ୍ୟା କମାବାର ଲାଗି ନିଆଯାଉଛି ପଦକ୍ଷେପ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଉର୍ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ଭୁବନେଶ୍ୱରନ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥର ପୂରା ଖବର। ରାଜ୍ୟ ସରକାର ଉପଭୋକ୍ତାଙ୍କର ସମସ୍ୟାର ସମାଧାନ ଆଉ ନ୍ୟାୟ ଦେବାର ଉପରେ ଜୋର୍ ଦେଉଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ରାଜ୍ୟ ଖାଉଟି କଲ୍ୟାଣ ବିଭାଗ ତରଫୁ ଭୁବନେଶ୍ୱର ଲୋକସେବା ଭବନଠାରେ ହୋଇଥିବା ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଖାଉଟି ଅଧିକାର ବାବଦେ ଅତ୍କା ସଚେତନ ରହିବାର୍କେ ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ଉପଭୋକ୍ତା ସୁରକ୍ଷା ଅଭିଯାନକେ ଅତ୍କା ଫଲପ୍ରଦ କରବାର୍ ଲାଗି ସରକାରୀ ବେସରକାରୀ ଅନୁଷ୍ଠାନମାନଙ୍କ ସହିତ ସ୍ୱେଚ୍ଛାସେବୀ ଆର୍ ଗଣମାଧ୍ୟମର ସହଯୋଗର ଦରକାର ରହିଛି। ରାଜ୍ୟ ସରକାର ଜିଲ୍ଲା ଆଉ ରାଜ୍ୟସ୍ତରୀ ଉପଭୋକ୍ତା ବିବାଦ ପ୍ରତିକାର ଲାଗି ଆୟୋଗ ଗଠନ କରିଛନ୍। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଥି ନୂଆ ଉପଭୋକ୍ତା ଆଇନ 2019 ପାରିତ ହେବାର ସହିତ ଇଟା ସାରା ଦେଶେ କାର୍ଯ୍ୟକାରୀ ହେଉଛି। ଇତାର ଅନୁସାରେ ଉପଭୋକ୍ତା ଇ ଫାଇଲିଂ ଜରିଏ ନିଜର ଅଭିଯୋଗ ଦାଖଲ କରିପାରିବେ। ଇତାର ସହିତ ନୂଆ ନିୟମଥି ଦୋଷୀମାନଙ୍କୁ କଠୋରନୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଆଜିକାଲି ବିଜ୍ଞାନ ଯୁଗରେ ଇଣ୍ଟରନେଟ୍ର ବହୁଳ ବ୍ୟବହାର ସହିତ ଡିଜିଟାଲ ଠକାମିର ମାତ୍ରା ମଧ୍ୟ ଧୀରେ ଧୀରେ ବହୁତ ବଢ଼ି ଚାଲିଛି। ସାଇବର ଠକେଇର ବିଷୟରେ ସବୁଦିନ ଗୋଟେ ଗୋଟେ ଦେଉଛି, ଆମେ କେମିତି ଠକେଇ ହେଉଛନ୍ତି, ଆମର ତା'ର ନାଟ୍ୟ ରୂପାନ୍ତର ବି ଦିଆଯାଉଛି ଏବଂ ସେ ଧୀରେ ଧୀରେ ସେ ଆମେ ଅକ୍ଟୋପସ୍ର ପଞ୍ଜାରେ ଫସିଗଲା ଭଳିଆ, ଏବଂ ଆଇନ ଆମ ମଧ୍ୟ ଯେଉଁମାନେ ଠକାମି କରୁଛନ୍ତି ସେ ଠକାମି ଲୋକଙ୍କୁ ଆମେ ଧରିବା ଏବଂ ତାଙ୍କୁ ଦଣ୍ଡବିଧାନ କରିବା, ଏ ପ୍ରକାରର ଏବେ ଯେଉଁ ଆମର ଖାଉଟି ସୁରକ୍ଷା ଆଇନ 2020 ଆଜି କାର୍ଯ୍ୟକାରୀ ହେଉଛି।
ପ୍ରବାସୀ ଭାରତୀୟ ଦିବସର ଉଦ୍ଯାପନୀ ଉତ୍ସବଟି ଯୋଗ ଦେବା ଲାଗି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା ଜାନୁଆରୀ ମାସ 10 ତାରିଖ ଦିନ ଓଡ଼ିଶା ଆସିବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍। କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ଆଉ ସ୍ୱରାଷ୍ଟ୍ରମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଥିବାର ବେଳେ 147 ଦେଶନୁ 5000 ଅତ୍କା ପ୍ରବାସୀ ଭାରତୀୟ ଯୋଗ ଦେବେ। ପ୍ରବାସୀ ଭାରତୀୟ ଦିବସର ସଫଲ ଆୟୋଜନ ନେଇକରି ଆଜି ଭୁବନେଶ୍ୱର ଖାରବେଳ ନଗରନ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ୍ ଆଇଓସିଏଲ୍ର ଅଧ୍ୟକ୍ଷ ଇଏସ୍ ସାହାନୀ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍। ରାଇଜେ ଆଇଓସିଏଲ୍ ତରଫୁ ଚାଲିଥିବା ଆର୍ ହେବାର୍କେ ଥିବାର ଭିନ୍ ଭିନ୍ ପ୍ରକଳ୍ପ ବାବଦେ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଶ୍ରୀ ସାହାନୀ ଆଲୋଚନା କରିଛନ୍। ଆଇବା ଜାନୁଆରୀ ମାସେ ପାରାଦୀପଠାରେ ନାଫ୍ତା କ୍ରେକର ପ୍ରୋଜେକ୍ଟ ସ୍ଥାପନା ଲାଗି ଆଇଓସିଏଲ୍ ଆର୍ ରାଜ୍ୟ ସରକାରଙ୍କ ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷର କରବାର୍କେ ବୈଠକଟି ନିଷ୍ପତ୍ତି ହୋଇଛି। ଭଦ୍ରକ ନ ହେବାର୍କେ ଥିବା ୟାର୍ନ ପ୍ରକଳ୍ପ ଲାଗି ଭିଲ୍ ବୈଠକଟି ଆଲୋଚନା ହୋଇଥିଲା। ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ବିଭାଗ ତରଫୁ ବାଗ୍ମୀ ବିଶ୍ୱନାଥ କରଙ୍କର ଗୋଟିଏ ପ୍ରତିମୂର୍ତ୍ତି ବିଧାନସଭା ଗେଟ୍ ନମ୍ଘର 1 ଆର୍ 2 ଭିତରେ ସ୍ଥାପନା କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱନାଥ କରଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍। ଏ ଅବସରରେ ବାଚସ୍ପତି ସୁରମା ପାଢ଼ୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଯୋଗ ଦେଇଥିଲେ।
ମହିଳା ଆଉ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫୁ ଆଇବା ଗୁରୁବାର ଦିନ ବୀର ବାଲ୍ ଦିବସ ଆର୍ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ସମାରୋହ ଆୟୋଜିତ ହେବା। 7 ଭିନ୍ ଭିନ୍ ବର୍ଗଥି ସଫଳତା ପାଇଥିବା 14 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର 17 ଜଣ ଛୁଆକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିବେ। କାର୍ଯ୍ୟକ୍ରମଟି 3500 ଅତ୍କା ଛାତ୍ରଛାତ୍ରୀ ଯୋଗ ଦେବେ। କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇକରି ସୁପୋଷିତ ପଞ୍ଚାୟତ ଯୋଜନାର ଶୁଭାରମ୍ଭ କରିବେ।
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ ଏନ୍ସିଆର୍ବିର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ସର୍ବଭାରତୀୟ ସ୍ତରଟି ସିସିଟିଏନ୍ଏସ୍ 2.0, ଏନ୍ଏଏଫ୍ଆଇଏସ୍ ଅଦାଲତ, ଆଇସିଜେଏସ୍ 2.0 ସାଙ୍ଗେ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା ହୋଇଥିଲା। ସବୁ ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର ଆଇସିଜେଏସ୍ 2.0, ଇ ସାକ୍ଷ୍ୟ, ନ୍ୟାୟ ଶ୍ରୁତି, ଇ ସାଇନ୍ ଆର୍ ଇ ସମ୍ବନ୍ଧି ନୂଆ ଅପରାଧ ଆଇନକେ ପୂରା କାର୍ଯ୍ୟକାରୀ କରବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଏନ୍ସିଆର୍ବିକେ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଶିକ୍ଷକମାନଙ୍କର ଶିକ୍ଷାର ବିକାଶ ହେବା।
ବିଦ୍ୟାଳୟନୁ ଅଧାନୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀମାନଙ୍କର ସଂଖ୍ୟା କମାବାରଟା ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। କଟକ ରାଧାନାଥ ଉଚ୍ଚତର ଶିକ୍ଷା ଅନୁସନ୍ଧାନ ପ୍ରତିଷ୍ଠାନ ଆର୍ଟିଏନ୍ର ଶତବାର୍ଷିକୀ ସମାରୋହଠି ମୁଖିଆ କୁନୁଆ ଭାବେ ଯୋଗ ଦେଇକରି କେନ୍ଦ୍ରମନ୍ତ୍ରୀ କହିଛନ୍, ଖୁବ୍ ଜଲ୍ଦି ଶିକ୍ଷକମାନଙ୍କର ତାଲିମ ଲାଗି ଚାରବର୍ଷିଆ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ମୂଲ ହେବା। ଇତାର ସହିତ ଇ ଶିକ୍ଷା ଅନୁଷ୍ଠାନର ଜମି ହସ୍ତାନ୍ତର ଉତ୍ରୁ ନାକ୍ର ମାନ୍ୟତା ମିଲ୍ବା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍। ରାଜ୍ୟ ବିଡି ପାଠ୍ୟକ୍ରମ ଲାଗି ଅତ୍କା ଅନୁଷ୍ଠାନ ଖୋଲ୍ବାର ଲାଗି ରାଜ୍ୟ ସରକାରଙ୍କ ସଙ୍ଗେ ଆଲୋଚନା କରାଯିବା। 2036 ତକ ଓଡ଼ିଶାର ସବୁ ଶିକ୍ଷାନୁଷ୍ଠାନମାନଙ୍କୁ ସୁବ୍ୟବସ୍ଥିତ ଢଙ୍ଗେ ପରିଚାଳନା କରିବାର ଲାଗି ସରକାର ଲକ୍ଷ୍ୟ ରଖିଛନ୍ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। କାର୍ଯ୍ୟକ୍ରମଟି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, କଟକ ସାଂସଦ ଭର୍ତ୍ତୃହରି ମହତାବ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ରାଜ୍ୟ ଆଇବା ଜାନୁଆରୀ ମାସୁ ପାର୍ଟ ପ୍ଲଟ୍ ବିକ୍ରି ହୋଇପାରବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍, ଇ ବାବଦେ ସବିଶେଷ ନିଷ୍ପତ୍ତି ନେବାର ଲାଗି ଡିସେମ୍ବର 31 ତାରିଖ ଦିନ ବିଭାଗ ତରଫୁ ଗୋଟିଏ ବୈଠକ ଡକାଯାଇଛି। ଦରକାର ପଡ଼ିଲେ ରେରା ଆଇନ୍ଥି ସଂଶୋଧନ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆୟୋଜନ ବାବଦେ ଗୋଟିଏ ସମୀକ୍ଷା ବୈଠକ ଆଜି ଭୁବନେଶ୍ୱରଠାରେ ଥିବା ପର୍ଯ୍ୟଟନ ବିଭାଗର ସମ୍ମିଳନୀ କକ୍ଷନ ହୋଇଯାଇଛି। ବୈଠକଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅଧ୍ୟକ୍ଷତା କରିକରି କହିଛନ୍, ବରଗଡ଼ ଧନୁଯାତ୍ରା ଆମର ଗର୍ବ ଆର୍ ଗୌରବ। ପୃଥିବୀର ସବୁନୁ ବଡ଼ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ସ୍ୱୀକୃତି ପାଇଥିବା ବରଗଡ଼ ଧନୁଯାତ୍ରାର ଆୟୋଜନ ଖାଲି ବରଗଡ଼ ଜିଲ୍ଲା ପ୍ରଶାସନର ଦାୟିତ୍ୱ ନୁହେଁ, ଇତା ଶଙ୍କର ସାମୁହିକ ଦାୟିତ୍ୱ ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ବୈଠକଟି ଅତିରିକ୍ତ ଶାସନ ସଚିବ ଆର୍ ଉନ୍ନୟନ କମିଶନର ଅନୁ ଗର୍ଗ ଆଭାସୀ ଜରିଏ ଯୋଗ ଦେଇଥିଲେ। ତାର ସହିତ ସମ୍ବଲପୁର ଜିଲ୍ଲାପାଳ, ବରଗଡ଼ ଜିଲ୍ଲାପାଳ ଆର୍ଏସ୍ପି, ସଂସ୍କୃତି ବିଭାଗର ଭିନ୍ ଭିନ୍ ଅଧିକାରୀମାନେ ଆବାସୀ ଜରିଏ ଯୋଗ ଦେଇଥିଲେ। ବରଗଡ଼ ଧନୁଯାତ୍ରାକେ ବିଶ୍ୱସ୍ତରଥି ପହଞ୍ଚାବାର ଲାଗି ବୈଠକଟି ଅତ୍କା ଜୋର୍ ଦିଆଯାଇଥିଲା। ରାଜ୍ୟ ପଞ୍ଚାୟତିରାଜ ଆର୍ ପାନୀୟ ଜଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାମାନଙ୍କର ସମୀକ୍ଷା ବାବଦେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ଆଜି ବଲାଙ୍ଗୀର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ହୋଇଯାଇଛି। ବୈଠକଟି ପଞ୍ଚାୟତିରାଜ ଆର୍ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇକରି କହିଛନ୍, ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠି ନୂଆ ହିତାଧିକାରୀ ବାଛବାର ଲାଗି ହେବାର୍କେ ଥିବା ସର୍ଭେଥି ଯୋଗ୍ୟ ହିତାଧିକାରୀମାନଙ୍କୁ ତାଲିକାଭୁକ୍ତ କରାଯିବା। ଗାଁ ଇଲାକାନ ସଫା ପିଇବାର ପାଇଁ ଯୋଗାବାରକେ ସୁନିଶ୍ଚିତ କରିବାର ଲାଗି ନିର୍ମାଣାଧୀନ ପ୍ରକଳ୍ପମାନଙ୍କୁ ଧାରିତ ସମୟ ଭିତରେ ସାରବାର ଲାଗି ତୁର୍ତ୍ତି ପଦକ୍ଷେପ ନେବାର୍କେ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଛନ୍। 100 ଦିନ ତକ ହେବାର୍କେ ଥିବା ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଗଲା 7 ତାରିଖନୁ ମୂଲ ହୋଇଛି। କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫୁ ମୂଲ କରାଯାଇଥିବା ଯକ୍ଷ୍ମା ନିରାକରଣ ଅଭିଯାନଟି 3 ପ୍ରକାର ପଦ୍ଧତି ଜରିଏ ରୋଗୀମାନଙ୍କୁ ଚିହ୍ନଟ କରାଯାଉଛି। ଏହି ଅଭିଯାନଟି ସବୁ ସ୍ୱାସ୍ଥ୍ୟକର୍ମୀ ଆଶାକର୍ମୀମାନେ ଘର ଘର ଯାଇକରି ଲୋକମାନଙ୍କ ରୋଗର ଲକ୍ଷଣ ତଦାରଖ କରୁଛନ୍। ଏ ବାବଦେ ଆକାଶବାଣୀକେ ସୂଚନା ଦେଇକରି ଜିଲ୍ଲା ଯକ୍ଷ୍ମା ଅଭିଯାନ ଅଧିକାରୀ ଡାକ୍ତର ନିହରେନ୍ଦ୍ର ପଣ୍ଡା କହିଛନ୍,
ଶେଷ ସୁଦ୍ଧା ଆମେ ଭାରତକୁ ଟିବି ମୁକ୍ତ ଭାରତରେ ପରିଣତ କରିବା, ସେଇ ଆଧାରରେ ଏଇ ଇଣ୍ଟେନ୍ସିଭ କ୍ୟାମ୍ପଟା ଆରମ୍ଭ ହେଇଛି। ଭବିଷ୍ୟତରେ ବିଭିନ୍ନ ପ୍ରକାର ଆମର ଯୋଉ କ୍ୟାମ୍ପେନ୍ ମାଧ୍ୟମରେ ଏଇ ଯୋଉ ଗୋଲ୍ ଅଛି ସେ ଗୋଲ୍ଟାକୁ ଆମେ କେମିତି ସେଇଟାକୁ ଆମେ କେମିତି ହାସଲ କରିବା ସେଇଟାକୁ ଆଖିରେ ରଖିକରି ଆମର ଟିବି ମୁକ୍ତ ଭାରତ ଏଇ ହିସାବରେ ଆମେ ଏଇ ଯୋଉ 100 ଡେଜ୍ କ୍ୟାମ୍ପେନ୍ ଆରମ୍ଭ ହେଇଛି ଏବଂ ସମସ୍ତଙ୍କୁ ଏହା ବିଷୟରେ ଆମେ ଅବଗତ କରିଛୁ। ବିଶେଷ କରି ଆମ ଯୋଉ ଆଶାମାନେ ଅଛନ୍ତି ଆଶାମାନଙ୍କୁ ଏଇଟା ଟ୍ରେନିଂ ଦିଆ ସାରିଛି ଆଉ ସେମାନେ ମଧ୍ୟ ଆମର କାର୍ଯ୍ୟରେ ସମସ୍ତେ ଅଛନ୍ତି।
ସମ୍ବଲପୁର ଡକ୍ଟର ପଶୁରା ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନଠାରେ ଜାତୀୟ ଖାଉଟି ଦିବସ ପାଳିତ ହୋଇଯାଇଛି। ବୈଧ ମାପ ବିଜ୍ଞାନ ଯୁଗ୍ମ ନିର୍ଦ୍ଦେଶ କାର୍ଯ୍ୟାଳୟ ଆଉ ସଚେତନା ଅନୁଷ୍ଠାନ ତରଫୁ ହୋଇଥିବା ଗୋଟିଏ କାର୍ଯ୍ୟକ୍ରମଟି ଖାଉଟିମାନଙ୍କର ଅଧିକାର ବାବଦେ ସଚେତନ କରାଯିବାର ସହିତ ଡିଜିଟାଲ ଠକେଇନୁ ଖାଉଟିମାନେ କେନ୍ତା ରକ୍ଷା ପାଇପାରିବେ ସେ ବାବଦେ ଜନଜାଗରଣ ସୃଷ୍ଟି କରବାରକେ ଆଲୋଚନା କରାଯାଇଥିଲା। ଦେବଗଡ଼ଠାରେ ଡେପୁଟି କଣ୍ଟ୍ରୋଲର ଲିଗାଲ ମେଟ୍ରୋଲୋଜି ରଞ୍ଜନା କୁମାରୀ ପଟେଲଙ୍କର ଅଧ୍ୟକ୍ଷତାଟି ହୋଇଥିବା ଖାଉଟି ଦିବସ କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ। ଲୋକେ କେନ୍ସି ଜିନିଷ୍ ଘିନ୍ଲା ବେଳେ ସଠିକ୍ ଜିନିଷ୍ ନାଇଁ ଦେଲେ ଖାଉଟି ଅଦାଲତର ଆଶ୍ରୟ ନେବାର୍କେ ଲୋକମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସେନ୍ତା ବୌଦ୍ଧଠାରେ ହୋଇଥିବା ଜାତୀୟ ଖାଉଟି ଦିବସ କାର୍ଯ୍ୟକ୍ରମଟି ଖାଉଟିମାନଙ୍କର ଅଧିକାର ଆଉ ଖର୍ଚ୍ଚ ବ୍ୟୟ ବାବଦେ ଆଲୋଚନା କରାଯାଇଥିଲା। ଏଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଯୋଗ ଦେଇଥିଲେ। শেষে মুখিয়া খবর ফের খায়ে রাজ্য সরকার উপভোক্তা মানকর সমস্যার সমাধান আউ ন্যায় দেবার উপরে জোর দেউছন কহিলে মুখ্যমন্ত্রী প্রবাসী ভারতীয় দিবস থি যোগ দেবার লাগি আইবা মাস 10 তারিখ ওড়িশা আসবে রাষ্ট্রপতি অধানু পাঠ ছাড়ুথবা ছাত্রছাত্রীঙ্ক সংখ্যা কমাবার লাগি নিয়া যাউছে পদক্ষেপ কহিলে কেন্দ্র শিক্ষামন্ত্রী আর বরগড় বিশ্ব প্রসিদ্ধ ধনুযাত্রা লাগি ভুবনেশ্বর ন সমীক্ষা কলে উপমুখ্যমন্ত্রী প্রভাতী পরিডা আজির আঞ্চলিক খবর ইনশেষ হলা জুহার।